ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজ এই পথ প্রদর্শিকা কার্যক্রম অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার উৎসাহিত করুবার জাঁয়ে আমি বিশেষ খুশি। প্রভু আপনার আশীর্বাদ করতু, আহরি আত্মীয় জীবন বর্ধিষ্ণু করতু। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନୋବାଞ୍ଛା ତୁମେ ପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫିସିଓ 2 ପର୍ବର 4 ପଦରୁ 7 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ମଣ୍ଡଳୀ ନିର୍ମାଣ ନିମନ୍ତେ ଉପକରଣ ବିଷୟ ନେଇ ଅଧ୍ୟୟନ ତଥା ଆଲୋଚନା କରିଥିଲୁ ଓ ଶୈତାନ କିପରି ଖ୍ରୀଷ୍ଟ ବିଶ୍ୱାସୀ ରୂପକ ଉପକରଣକୁ ନେଇ ତାହାର କାର୍ଯ୍ୟ ସାଧନ କରିବାକୁ ଚେଷ୍ଟା କରେ ଓ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଶକ୍ତିହୀନ କରିବା ନିମନ୍ତେ ଚେଷ୍ଟା କରେ ତାହା ଲକ୍ଷ୍ୟ କରିଥିଲୁ। କିନ୍ତୁ ଈଶ୍ୱର କିପରି ତାହାଙ୍କର ଶକ୍ତିର କାର୍ଯ୍ୟ ସାଧନ କରି ତାହାଙ୍କର ମଣ୍ଡଳୀକୁ ନିର୍ମାଣ କରନ୍ତି ଓ ସୁରକ୍ଷା ପ୍ରଦାନ କରନ୍ତି ତାହା ଆଜି ଆମେ ଏହି ଏଫିସିଓ 2 ପର୍ବର 4 ପଦରୁ 7 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ଯିବା। ଏଫିସିଓ 2 ପର୍ବର ଏହି ବିଭାଗ ମଧ୍ୟରେ ପାଉଲ ମଣ୍ଡଳୀର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଓ ସମସ୍ତ ବିଶ୍ୱାସୀମାନଙ୍କର ଏକ ବିବରଣୀ ପ୍ରଦାନ କରନ୍ତି। ଈଶ୍ୱର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟରେ ସେମାନଙ୍କର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ବିଷୟ ନେଇ ପ୍ରକାଶ କରିସାରିଛନ୍ତି ଯେପରି ସେମାନେ ଅନ୍ୟ କାହା ନିକଟକୁ ନ ଯାଇ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନଙ୍କର ଆତ୍ମିକ ସ୍ଥିତି ଓ ଭବିଷ୍ୟତ ବିଷୟ ନେଇ ଜାଣିବାକୁ ପାରନ୍ତି। ଏଠାରେ ମୁଁ ପୁନର୍ବାର ଆପଣଙ୍କୁ ଏଫିସିଓ 2 ପର୍ବର 3 ପଦ ମଧ୍ୟକୁ ଫେରାଇ ନେବାକୁ ଚାହେଁ, ଯେଉଁଠାରେ ମନୁଷ୍ୟର ଅତୀତ ଜୀବନ ବିଷୟ ନେଇ ଅତି ସ୍ପଷ୍ଟ ଭାବେ ପ୍ରକାଶ କରାଯାଇଅଛି ଓ ଆଜିର ଏହି ଶାସ୍ତ୍ରାଂଶଟି ତହିଁର ଏକ କ୍ରମଶଃ। ଆପଣ ଦେଖନ୍ତୁ, ଅପରାଧ ହେଉଛି ଯାହାକି ଆଦମ କଲେ, ସେ ଈଶ୍ୱରଙ୍କର ସୀମା ଅତିକ୍ରମ କଲେ। ପାପର ଅର୍ଥ ହେଉଛି ଲକ୍ଷ୍ୟଭ୍ରଷ୍ଟ ହେବା। ଆମେ ଆଦୌ ଈଶ୍ୱରଙ୍କ ସ୍ତରକୁ ଆସିପାରିବା ନାହିଁ, ତାହା ହିଁ ଆମର ଅବସ୍ଥା। ପାପ ଓ ଅପରାଧରେ ମୃତ ଓ ଶୈତାନ ଦ୍ୱାରା ପରିଚାଳିତ ଆମମାନେ ଉଦ୍ଧାରପ୍ରାପ୍ତ ହେବା ପୂର୍ବରୁ ତାହା ହିଁ ଥିଲା ଆମମାନଙ୍କର କାର୍ଯ୍ୟକଳାପ ଓ ପ୍ରତ୍ୟେକ ଅନୁଦ୍ଧାରପ୍ରାପ୍ତ ବ୍ୟକ୍ତି ଏହି ଜଗତରେ ଏକ ଆତ୍ମିକ ଅନ୍ଧଭାବରେ ବିଚରଣ କରୁଅଛି। ଆମମାନଙ୍କ ଅତୀତ ଜୀବନର ବିବରଣୀ ଅତି ସୁନ୍ଦର ନୁହେଁ। ଆମେମାନେ ଏହି ଯୁଗର ଭାବଧାରା ନେଇ ଆଚରଣ କରୁଥିଲୁ। ଆମେମାନେ ଏହି ଜଗତର ସମାଜ, ସଭ୍ୟତା ଓ ଜୀବନଧାରାକୁ ଅନୁକରଣ କଲୁ। ଆମେମାନେ ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ଶକ୍ତିରେ ପରିଚାଳିତ ହୋଇ ଜୀବନଯାପନ କରୁଥିଲୁ, ଯେଉଁ ଆତ୍ମା କି ଅବାଧ୍ୟତାର ସନ୍ତାନମାନଙ୍କୁ ଶକ୍ତିଯୁକ୍ତ କରେ। ସେ ହେଉଛି ଶୟତାନ, ଆଉ ସେ ଲୋକମାନଙ୍କୁ ନେଇ ତାହାର ଇଚ୍ଛା ଅନୁଯାୟୀ ପରିଚାଳିତ କରାଏ। ଆଜି ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନେ ଜଗତରୁ ପୃଥକ ହେବା ନେଇ କଥାବାର୍ତ୍ତା କରନ୍ତି, ସେମାନେ ସେହି ବିଷୟ ନେଇ ଚିନ୍ତା କରନ୍ତି ଯାହାକି ମାଂସିକ, ଦୈହିକ ଅଥବା ଈଶ୍ୱରବିହୀନ ଜୀବନ। କିନ୍ତୁ ଏହି ନଷ୍ଟକଳ୍ପ ଜଗତର ସ୍ୱାଭାବିକ ପାପ ସବୁ ମାନସିକ ଓ ଆତ୍ମିକ ପାପ, ଆଉ ଏହିସବୁ ପାପ ଈଶ୍ୱରଙ୍କ ଦୃଷ୍ଟିରେ ଦୃଶ୍ୟ ପାପ ଅପେକ୍ଷା ସବୁଠାରୁ କଦର୍ଯ୍ୟ ପାପ ବୋଲି ମୁଁ ଭାବେ। ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କହନ୍ତି ସେମାନେ ପାପରେ ଜୀବନ ଅତିବାହିତ କରନ୍ତି ନାହିଁ ବୋଲି କହନ୍ତି। ସେମାନେ କହନ୍ତି, ନାହିଁ, ମୁଁ ଏହି ସମସ୍ତ ପାପ କରେ ନାହିଁ। କେତେକ ଲୋକ ଯେପରି ଜୀବନଯାପନ କରନ୍ତି ମୁଁ ସେପରି କରେ ନାହିଁ। ପ୍ରଭୁଙ୍କର ଜଣେ ଭକ୍ତ ଦାସ ଏହିପରି ସଦାସର୍ବଦା ପ୍ରଶ୍ନ କରନ୍ତି, ସେମାନେ ଯେପରି କରନ୍ତି ତୁମମାନେ କ'ଣ ସେହିପରି ଜୀବନଯାପନ କରିବାକୁ ଇଚ୍ଛା କର? ଆପଣ କ'ଣ ଟେଲିଭିଜନ ପରଦାରେ ପାପ କରୁଥିବା ଲୋକମାନଙ୍କୁ ଦେଖିବାକୁ ପସନ୍ଦ କରନ୍ତି ଯେହେତୁ ଆପଣ ମଧ୍ୟ ସେହିସବୁକୁ ପ୍ରତିନିହତ ଭାବେ କରନ୍ତି? ମୁଁ ଭାବେ ଯେ ଅପବ୍ୟୟୀ ପୁତ୍ରର କାହାଣୀ ଆଜି କେତେକଙ୍କ ନିମନ୍ତେ ଅତି ଲୋକପ୍ରିୟ ହେବାର କାରଣ ହେଉଛି ଏହାକୁ ବେଳେବେଳେ ଯେଉଁପରି ଭାବେ ଉପସ୍ଥାପିତ କରାଯାଏ। ଆପଣ ଲକ୍ଷ୍ୟ କରନ୍ତୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କେବେ ହେଲେ ସେହି ପୁତ୍ରର ପାପ ସବୁକୁ ପ୍ରକାଶ କରିନଥିଲେ ଯେତେବେଳେ ସେହି ପୁତ୍ର ବିଦେଶରେ ରହିଥିଲା। କିନ୍ତୁ ମୁଁ ସେହି ଘଟଣାକୁ ଭିତ୍ତି କରି ଲୋକମାନେ ଏହିପରି ବାକ୍ୟ ପରିବେଷଣ କରିବାର ଶୁଣିବାକୁ ପାରେ ଯେ ସେମାନେ ସେହି ପୁତ୍ର ସହିତ ଆପଣଙ୍କୁ ମଧ୍ୟ ସାମିଲ କରିଦିଅନ୍ତି, ଯାହାକି ବେଶ୍ୟାଚାର, ମାଦକଦ୍ରବ୍ୟ ସେବନ ପ୍ରଭୃତି ଚିତ୍ରଣ କରନ୍ତି। କେତେକ ଭକ୍ତମାନେ ପ୍ରକୃତରେ ସେହି ପ୍ରକାର ବାକ୍ୟ ପରିବେଷଣରେ ଖୁବ୍ ଆନନ୍ଦ ଅନୁଭବ କରନ୍ତି, କାରଣ ସେମାନେ ପ୍ରତିନିହତ ଭାବେ ସେହି ପାପକୁ ଉପଭୋଗ କରନ୍ତି। ତାହିଁ ଯୋହନ କହୁଅଛନ୍ତି ଯେତେବେଳେ ସେ କହନ୍ତି ଜଗତକୁ ପ୍ରେମ କର ନାହିଁ। ଆପଣ କ'ଣ ପ୍ରକୃତରେ ଏହାକୁ ପ୍ରେମ କରନ୍ତି? ଏହି ବିଷୟରେ ଆପଣ କିପରି ଅନୁଭବ କରନ୍ତି? ପ୍ରଭୁ ଯୀଶୁ କହନ୍ତି, କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି, ଯାହାକି ମାଥିଉ 5:28 ଲେଖା ଅଛି। ଆମ୍ଭେମାନେ ମନେ ମନେ ପାପ କରିବା ଉଚିତ ନୁହେଁ। ପ୍ରିୟ ବନ୍ଧୁ, ଏହି ଜଗତ ହେଉଛି ନଷ୍ଟ ଜଗତ। ଏହି ଜଗତରେ ପୃଥକୀକୃତ ଜୀବନଯାପନ କରିବା ଏତେ ସହଜ ନୁହେଁ। ମନୁଷ୍ୟର ହୃଦୟ ହେଉଛି କଳୁଷିତ। ଦେଖନ୍ତୁ, ଶିମୋନ ପିତର ଏହିପରି ଭାବେ ନଷ୍ଟ ଜଗତକୁ ଉପସ୍ଥାପିତ କରନ୍ତି। ସେମାନେ ଅନ୍ୟାୟ ବେତନର ଲାଳସାକାରୀ ବିୟୋରର ପୁତ୍ର ବିଲିୟମ୍ର ମାର୍ଗ ଅନୁସରଣ କଲେ ଓ ସତ୍ୟ ମାର୍ଗ ପରିତ୍ୟାଗ କରି ବିପଥଗାମୀ ହେଲେ, କିନ୍ତୁ ସେ ଆପଣା ଅପରାଧ ସକାଶେ ଅନୁଯୋଗ ପ୍ରାପ୍ତ ହେଲା। ଗୋଟିଏ ମୁକ ପଶୁ ମନୁଷ୍ୟ ସ୍ୱରରେ କଥା କହି ଭାଓବାଦୀର ଉନ୍ମତ୍ତତା ନିବୃତ କଲା, ଯାହାକି ଦ୍ୱିତୀୟ ପିତର 2:15-16 ଲେଖା ଅଛି। ପ୍ରିୟ ବନ୍ଧୁ, ଏହା ହିଁ ହେଉଛି ନଷ୍ଟ ଜଗତର ଏକ ଛବି। ତେବେ ଈଶ୍ୱରଙ୍କ ସନ୍ତାନ ଭାବେ ଆପଣ କ'ଣ ଏଥିର ଅନ୍ତର୍ଭୁକ୍ତ? ଏଫିସିୟ 2:4-6 ମଧ୍ୟରେ ଏହିପରି ଲେଖା ଅଛି, ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାର ସାଗର ଯେ ଈଶ୍ୱର ସେ ଆମମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ ସେଥିସକାଶେ ଆମମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ଅନୁଗ୍ରହରେ ତୁମେମାନେ ପରିତ୍ରାଣ ପାଇଅଛ, ପୁଣି ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି। ଏଠାରେ ଆମେ ଏକ ମହାନ ପରିବର୍ତ୍ତନ ଦେଖୁଅଛୁ। ଲେଖା ଅଛି ମାତ୍ର, ଆଉ ଏ ମାତ୍ର ଶବ୍ଦଟି 2:3 ସହିତ ଏକ ଯୋଗାଯୋଗ ରକ୍ଷା କରେ, ଯେଉଁଠାରେ କି ଆମେ ଆମର ପୁରାତନ ସ୍ୱଭାବ ସମ୍ପର୍କରେ ଆଲୋଚନା କରିଥିଲୁ, ଯାହାକି ଆମମାନଙ୍କୁ ଆତ୍ମିକ ଜୀବନରେ ମୃତଗ୍ରସ୍ତ କରାଏ, ଅର୍ଥାତ୍ ଆମ୍ଭେମାନେ ଶାରୀରିକ ଅଭିଳାଷରେ ପରିଚାଳିତ ହୋଇ ଆମମାନଙ୍କର ଶାରୀରିକ ଓ ମାନସିକ କାମନାକୁ ପୂର୍ଣ୍ଣ କରି ପାପ ଓ ଅପରାଧରେ ମୃତ ହେଉ। ଏହା ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଅତୀତ ଜୀବନର ଅନୁଭୂତିକୁ ପ୍ରକାଶ କରେ। ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଈଶ୍ୱରଙ୍କ ଅସୀମ ଅନୁଗ୍ରହ ଓ ପ୍ରେମ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀକୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛି। ଈଶ୍ୱର ଅନୁଗ୍ରହକାରୀ ଓ ସେ ଦୟାରେ ମହାନ। ଆପଣ ଯାହା ଆବଶ୍ୟକ କରନ୍ତି ତାହା ତାହାଙ୍କଠାରେ ଅଛି, ମାତ୍ର ସେ ଆପଣଙ୍କ ଜୀବନରୁ ଗୋଟିଏ ବିଷୟ ଆଶା କରନ୍ତି, ତାହା ହେଉଛି ଆପଣଙ୍କର ବିଶ୍ୱାସ। ସେ ଚାହାନ୍ତି ଆପଣ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି। ଥରେ ଜଣେ ସ୍ତ୍ରୀ ଲୋକ କେତେକ ଲୋକଙ୍କ ସହିତ ମିଶି ଛୁଟି କଟାଇବା ନିମନ୍ତେ ସମୁଦ୍ର ଦେଖି ଯାଇଥିଲେ, ମାତ୍ର ସେ ତହିଁ ପୂର୍ବରୁ କେବେ ହେଲେ ସମୁଦ୍ର ଦେଖିନଥିଲେ। ଆଉ ଯେତେବେଳେ ସମୁଦ୍ରକୁ ଦେଖିଲେ ତାହାଙ୍କ ଆଖିରୁ ଝରଝର ଲୁହ ବହିଗଲା। ଯେଉଁମାନେ ତାହାଙ୍କ ସହିତ ଥିଲେ ସେମାନେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତାହାଙ୍କୁ ପଚାରିଲେ, ତୁମେ କାହିଁକି କାନ୍ଦୁଅଛ? ତାପରେ ସେ ସେହି ସମୁଦ୍ର ଆଡ଼କୁ ଅଙ୍ଗୁଳି ଦେଖାଇ କହିଲେ, ଏହା ହିଁ ହେଉଛି ଏକମାତ୍ର ବିଷୟ ଯାହାକି ମୁଁ କେବେ ପ୍ରଚୁର ପରିମାଣରେ ଥିବାର ଦେଖିବାକୁ ପାରିଥିଲି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ଦୟାର ସାଗର ରହିଅଛି, ସେଠାରେ ଏହା ପ୍ରଚୁର ପରିମାଣରେ ଅଛି। ସେ ଆମମାନଙ୍କୁ ତାହାଙ୍କର ଅନୁଗ୍ରହ ଦ୍ୱାରା ଉଦ୍ଧାର କରନ୍ତି। ତେବେ ଈଶ୍ୱରଙ୍କ ଅନୁଗ୍ରହରେ ଉଦ୍ଧାର ପାଇବାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଆମ୍ଭେମାନେ ସମ୍ପୂର୍ଣ୍ଣ ପାପ ଓ ଅପରାଧରେ ମୃତ ହୋଇଥିଲୁ ଓ ଆମ୍ଭେମାନେ ନିଜେ ନିଜକୁ ଉଦ୍ଧାର କରିବା ନିମନ୍ତେ ସମ୍ପୂର୍ଣ୍ଣ ଅସମର୍ଥ ଥିଲୁ। ମାତ୍ର ଈଶ୍ୱର ତାହାଙ୍କର ଅନୁଗ୍ରହ ପ୍ରକାଶ କରି ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆମମାନଙ୍କୁ ମଧ୍ୟକୁ ଆସିଲେ। କିନ୍ତୁ ସେ କାହିଁକି ଏପରି କଲେ? ତହିଁର କାରଣ ସେ ହିଁ କେବଳ ଜାଣନ୍ତି, କିନ୍ତୁ ଆମମାନଙ୍କର ସେପରି କୌଣସି ଉତ୍ତମତା ବା ଧାର୍ମିକତା ହେତୁ ନୁହେଁ। ଥରେ ବାଇବଲ ଅଧ୍ୟୟନ ସମୟରେ ଜଣେ ଯୁବକ ମୋ ନିକଟକୁ ଆସିଲେ। ତାଙ୍କର ଟୋପିରେ, କୋଟ୍ରେ, ପ୍ୟାଣ୍ଟରେ, ଏପରିକି ଜୋତାରେ ମଧ୍ୟ ପ୍ରେମ 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 ବୋଲି ଲେଖାଯାଇଥିଲା। ମୁଁ ତାଙ୍କୁ ପଚାରିଲି, ତୁମ ଦେହସାରା ଚାରିଆଡ଼େ ଏପରି ପ୍ରେମ 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 ବୋଲି କାହିଁକି ଲେଖିଛ? ସେ ମୋତେ ଉତ୍ତର ଦେଲେ, ଈଶ୍ୱର ହିଁ ପ୍ରେମ। ତେବେ ମୁଁ ତାହାଙ୍କୁ କହିଲି, ସତ କଥା, ମୁଁ ଆପଣଙ୍କ ସହିତ ଏଥିରେ ଏକମତ, ତାଠାରୁ ସତ୍ୟ ଆଉ କିଛି ନାହିଁ। ତାପରେ ସେ ତହିରେ ଆଉ କିଛି ଯୋଗ କରିବାକୁ ଯାଇ କହିଲେ, ଈଶ୍ୱର ତାହାଙ୍କର ପ୍ରେମ ଦ୍ୱାରା ଆମମାନଙ୍କୁ ଉଦ୍ଧାର କରନ୍ତି। ମୁଁ ଉତ୍ତର ଦେଲି, କିନ୍ତୁ ମୁଁ ତହିରେ ଏକମତ ନୁହେଁ। ଈଶ୍ୱର ତାହାଙ୍କର ପ୍ରେମ ଦ୍ୱାରା ଆମମାନଙ୍କୁ ଉଦ୍ଧାର କରନ୍ତି ନାହିଁ। ମୋତେ ଦେଖାଇପାରିବ, ଈଶ୍ୱର ତାହାଙ୍କର ପ୍ରେମ ଦ୍ୱାରା ଆମମାନଙ୍କୁ ଉଦ୍ଧାର କରନ୍ତି ବୋଲି ପବିତ୍ର ବାଇବଲ ମଧ୍ୟରେ କେଉଁଠି ଲେଖା ଅଛି? ତାପରେ ସେ ତାହାଙ୍କର ମୁଣ୍ଡ କୁଣ୍ଡାଇ ହୋଇ ଓ କିଛି ସମୟ ଚିନ୍ତା କରିବା ପରେ କହିଲେ, ନାହିଁ, ମୁଁ ସେପରି ଲେଖା ହୋଇଥିବାର ଭାବିପାରୁ ନାହିଁ। ତେବେ ସେ କହିଲେ, ଈଶ୍ୱର ଯଦି ତାହାଙ୍କର ପ୍ରେମ ଦ୍ୱାରା ଉଦ୍ଧାର କରନ୍ତି ନାହିଁ, ତାହେଲେ ସେ କିପରି ଆମକୁ ଉଦ୍ଧାର କରନ୍ତି? ମୁଁ ତାହାଙ୍କୁ ଉତ୍ତର ଦେଲି, ମୁଁ ବିଶେଷ ଖୁସି ଯେ ଆପଣ ମୋତେ ସେହି ପ୍ରଶ୍ନଟି ପଚାରିଛନ୍ତି, କାରଣ ପବିତ୍ର ବାଇବଲ କହେ, ବିଶ୍ୱାସ ଦ୍ୱାରା ତାହାଙ୍କ ଅନୁଗ୍ରହରେ ତୁମେମାନେ ପରିତ୍ରାଣ ପ୍ରାପ୍ତ ହୋଇଅଛ, ତାହା ତୁମମାନଙ୍କର ନିଜଠାରୁ ହୋଇନାହିଁ। ଏହା ଈଶ୍ୱରଙ୍କ ଦାନ କ୍ରିୟାକର୍ମରୁ ନୁହେଁ, ଯେପରି କୌଣସି ମନୁଷ୍ୟ ଦର୍ପ ନ କରେ। ଈଶ୍ୱର ତାଙ୍କର ଅନୁଗ୍ରହ ଦ୍ୱାରା ଆମମାନଙ୍କୁ ଉଦ୍ଧାର କରନ୍ତି। ତାପରେ ସେହି ଯୁବକଟି ତହିଁର ଭିନ୍ନତାକୁ ଜାଣିବା ନିମନ୍ତେ ଚାହିଁଲେ। ତେବେ ଏହି ପ୍ରକାରେ ମୁଁ ତାହାଙ୍କୁ ବୁଝାଇଲି, ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି, ତାହା ଭୁଲନ୍ତୁ ନାହିଁ। ଈଶ୍ୱର ଆମ ସମସ୍ତଙ୍କୁ ପ୍ରେମ କରନ୍ତି, କିନ୍ତୁ ଈଶ୍ୱର ତାଙ୍କର ପ୍ରେମକୁ ଭିତ୍ତି କରି ଆମମାନଙ୍କୁ ଉଦ୍ଧାର କରିପାରିବେ ନାହିଁ କି ଆମମାନଙ୍କର ପାପକୁ ଲୁଚାଇ ରଖିପାରିବେ ନାହିଁ କି ଆମମାନଙ୍କୁ ସେହି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରାଇପାରିବେ ନାହିଁ। ଈଶ୍ୱର ମଧ୍ୟ ଜ୍ୟୋତି ଅଟନ୍ତି। ଏହି ସମଗ୍ର ବିଶ୍ୱର ଈଶ୍ୱର ହେଉଛନ୍ତି ନୈତିକ ଶାସକ, ଈଶ୍ୱର ହେଉଛନ୍ତି ଧାର୍ମିକ, ସେ ହେଉଛନ୍ତି ପବିତ୍ର ଓ ଉତ୍ତମ। ତାହା ଆଉ ଏକ ବିଷୟ ଯୋଗ କରେ ଯେ ଈଶ୍ୱର ସେହିସବୁ ବିଷୟ କରିପାରିବେ ନାହିଁ ଯାହାକି ଭୁଲ। ତାହା ହେଉଛି ସେହି ଭୁଲ ତାହାଙ୍କର ନିଜର ସ୍ତର ନେଇ। ତେଣୁ ଈଶ୍ୱର ପ୍ରେମ ଦ୍ୱାରା ଆମମାନଙ୍କୁ ଉଦ୍ଧାର କରନ୍ତି ନାହିଁ। ପ୍ରକୃତରେ କହିବାକୁ ଗଲେ, ପ୍ରେମ ଈଶ୍ୱରଙ୍କୁ ବାନ୍ଧି ଦେଇଛି, ଉଦ୍ଧାର କରିବାକୁ ଅସମର୍ଥ ହେବା ବିନା ସେ ପ୍ରେମ କରିପାରନ୍ତି। ମୁଁ ଭାବିଲି ଆପଣ ଯୌହନ ତିନି ପର୍ବର ଷୋହଳ ପଦଟିକୁ ମୋତେ ଦେଖାଇବେ ବୋଲି। ଆସନ୍ତୁ ଦେଖିବା ସେହି ପଦଟି ଆମକୁ କ'ଣ କହେ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏହା କ'ଣ କହେ ଯେ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଜଗତକୁ ଉଦ୍ଧାର କଲେ? ନୁହେଁ, ତାହା ଏଠାରେ ପ୍ରକୃତରେ କୁହାଯାଏ ନାହିଁ। ମାତ୍ର ଏହା କଲେ, ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ଆପଣ ଦେଖନ୍ତୁ, ଈଶ୍ୱର ପ୍ରେମ ଦ୍ୱାରା ଜଗତକୁ ଉଦ୍ଧାର କରିପାରିଲେ ନାହିଁ, କାରଣ ସେ ଆହୁରି କହନ୍ତି, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆପଣ ଓ ମୁଁ ଆମେ ବିନଷ୍ଟ ହେବାକୁ ଯାଉଅଛୁ, ଆମେମାନେ ନଷ୍ଟକଳ୍ପ ପାପି, ଆଉ ଈଶ୍ୱର ତଥାପି ଆମମାନଙ୍କୁ ପ୍ରେମ କରନ୍ତି। ମାତ୍ର ଈଶ୍ୱରଙ୍କ ପ୍ରେମ ଆମମାନଙ୍କୁ ସ୍ୱର୍ଗକୁ ନେଇପାରିବ ନାହିଁ। ଈଶ୍ୱରଙ୍କୁ ଏକ ପରିତ୍ରାଣ ଦେବାକୁ ଥିଲା, ଆଉ ସେ ଆମମାନଙ୍କର ପାପ ନିମନ୍ତେ ସେହି ଜରିମାନା ଦେଲେ। ବର୍ତ୍ତମାନ ଜଣେ ପ୍ରେମିକ ଈଶ୍ୱର ଏହି ବିନଷ୍ଟ ଜଗତ ପ୍ରତି ତାହାଙ୍କର ହସ୍ତ ବଢ଼ାଇ କହନ୍ତି, ଯଦି ତୁମେ ମୋହର ପୁତ୍ରଙ୍କଠାରେ ବିଶ୍ୱାସ କର ଯେହେତୁ ସେ ତୁମ୍ଭ ନିମନ୍ତେ ମୃତ୍ୟୁଭୋଗ କଲେ, ଯଦି ତୁମେ ସେହି ଅନୁଯାୟୀ ଆସିବ ତାହେଲେ ମୁଁ ତୁମକୁ ଉଦ୍ଧାର କରିପାରିବି। ଈଶ୍ୱର ଆମମାନଙ୍କୁ ତାହାଙ୍କର ପ୍ରେମ ଦ୍ୱାରା ଉଦ୍ଧାର କରନ୍ତି ନାହିଁ, ମାତ୍ର ଅନୁଗ୍ରହ ଦ୍ୱାରା। ଜଣେ ପୁତ୍ର ତାର ଭୁଲ ନିମନ୍ତେ ତାହାର ପିତାଙ୍କଠାରୁ ଦୟା ପାଇ ନ ପାରେ, ମାତ୍ର ସେ ଈଶ୍ୱରଙ୍କଠାରୁ ଦୟା ପାଇପାରିବ। ହଁ, ଯଦିଓ ତାହାର ପାପ ନିମନ୍ତେ ସେ ଈଶ୍ୱରଙ୍କ ସହଭାଗିତାରୁ ବଞ୍ଚିତ ହୁଏ, ମାତ୍ର ଈଶ୍ୱରଙ୍କ ଦୟାରୁ ନୁହେଁ। ସେ ଈଶ୍ୱରଙ୍କ ଆତ୍ମାଙ୍କୁ ଦୁଃଖ ଦେଇପାରେ, ମାତ୍ର ସେ ସଦାସର୍ବଦା ତାହାଙ୍କ ନିକଟକୁ ଫେରି ଆସିପାରିବ। ପ୍ରଥମ ଯୌହନ ଏକ ପର୍ବର ନଅ ପଦରେ ଲେଖା ଅଛି, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। କିନ୍ତୁ ଆମେ ଯଦି ଅନ୍ଧକାରରେ ରହୁ ଆଉ କହୁ ଯେ ତାହାଙ୍କ ସହିତ ଆମମାନଙ୍କର ସହଭାଗିତା ଅଛି ବୋଲି, ତାହେଲେ ଆମ୍ଭେମାନେ ମିଥ୍ୟା କହୁ। ସେଥିପାଇଁ ପ୍ରଥମ ଜୀବନ ପ୍ରଥମ ପର୍ବର ସାତ ପଦରେ ଲେଖା ଅଛି, କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। ଯଦି ମୁଁ ଈଶ୍ୱରଙ୍କ ବାକ୍ୟ ରୂପକ ଆଲୋକରେ ଚାଲେ ଆଉ ମୁଁ ଦେଖିବାକୁ ପାରେ ଯେ ମୁଁ ଉଣା ପଡ଼ିଯାଇଛି, ତାହେଲେ ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ରକ୍ତ ମୋତେ ମୋର ସମସ୍ତ ପାପରୁ ପରିଷ୍କାର କରିପାରିବ। କାହିଁକି? କାରଣ ଈଶ୍ୱର ଏହା ତାହାଙ୍କ ଅନୁଗ୍ରହ ଦ୍ୱାରା ସାଧନ କରନ୍ତି। ସେ ଦୟା ଓ ଅନୁଗ୍ରହରେ ପରିପୂର୍ଣ୍ଣ ଈଶ୍ୱର। ଈଶ୍ୱର ଆଜି ଏହି ଜଗତ ପ୍ରତି ତାହାଙ୍କର ବାହୁ ବିସ୍ତାର କରି କହନ୍ତି, ତୁମ୍ଭେମାନେ ମୋ ନିକଟକୁ ଆସିପାର ଯଦି ତୁମେମାନେ ମୋହର ପଥ ଦେଇ ଆସିବ। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଏହା ହେଉଛି ଈଶ୍ୱରଙ୍କ ସୃଷ୍ଟ ଜଗତ ଓ ସେ ତାହାଙ୍କର ଇଚ୍ଛା ଅନୁଯାୟୀ ସମସ୍ତ ବିଷୟ ସାଧନ କରୁଅଛନ୍ତି। ସେ ତାହାଙ୍କର ଯୋଜନା ଅନୁଯାୟୀ ସମସ୍ତ ବିଷୟ ସାଧନ କରୁଅଛନ୍ତି। ତେଣୁ ଆପଣଙ୍କୁ ତାହାଙ୍କ ଯୋଜନା ଅନୁଯାୟୀ ଆସିବାକୁ ହେବ। ଆପଣ ଯଦି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେବେ, ତାହେଲେ ସେ ଆପଣଙ୍କୁ ଉଦ୍ଧାର କରିବେ ଓ ଆପଣ ତାହାଙ୍କର ପ୍ରେମକୁ ଅନୁଭବ କରିପାରିବେ। ଈଶ୍ୱର ତାଙ୍କର ଅନୁଗ୍ରହ ହେତୁ କେବଳ ଉଦ୍ଧାର ସାଧନ କରିନାହାନ୍ତି, ମାତ୍ର ସେ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ସେହି ଆତ୍ମିକ ମୃତ୍ୟୁରୁ ଉଦ୍ଧାର କରି ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ପୁଣି ତାହାଙ୍କ ସହିତ ଆମମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଛନ୍ତି। ଏହା ହେଉଛି ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟଙ୍କଠାରେ ବର୍ତ୍ତମାନର ସ୍ଥିତି। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ହୃଦୟରେ ଗ୍ରହଣ କରିଅଛନ୍ତି, ସେମାନେ ସେମାନଙ୍କ ଅତୀତର ପାପ ତଥା ଅପରାଧରୁ ଉଦ୍ଧାରପ୍ରାପ୍ତ ହୋଇ ବର୍ତ୍ତମାନ ଖ୍ରୀଷ୍ଟଙ୍କଠାରେ ଜୀବିତ ଅଟନ୍ତି ଓ ସେହି ଆତ୍ମିକ ମୃତ୍ୟୁରୁ ଉତ୍ଥିତ ହୋଇ ଆତ୍ମିକ ଜୀବନରେ ପ୍ରବେଶ କରିଅଛନ୍ତି। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଆସେ, ଖ୍ରୀଷ୍ଟ ବିଶ୍ୱାସୀର ଭବିଷ୍ୟତ କ'ଣ? ତେବେ ଦେଖନ୍ତୁ ଦୁଇ ପର୍ବର ସାତ ପଦରେ ଲେଖା ଅଛି, ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି। ଏହା ହିଁ ହେଉଛି ଖ୍ରୀଷ୍ଟ ବିଶ୍ୱାସୀର ଏକ ଚମତ୍କାର ଭରସା ଯେ ଦିନେ ସେ ସେହି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ଯାଉଅଛି, ଆଉ ତାହା କେବଳ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା, ମାତ୍ର ନିଜର ଧର୍ମକର୍ମ ହେତୁ ନୁହେଁ। ପ୍ରିୟ ବନ୍ଧୁ, ଆମେ ନିଜର ଧର୍ମକର୍ମ ହେତୁ ସେହି ସ୍ୱର୍ଗରେ ପ୍ରବେଶ କରିପାରିବା ନାହିଁ, କାରଣ ମନୁଷ୍ୟର ଧର୍ମକର୍ମ ଈଶ୍ୱରଙ୍କ ଦୃଷ୍ଟିରେ ଦୁର୍ଗନ୍ଧର ସମାନ। କିନ୍ତୁ ଆମେ ତାହାଙ୍କର ଅନୁଗ୍ରହ ଦ୍ୱାରା ସେହି ରାଜ୍ୟରେ ପ୍ରବେଶ କରିପାରିବା, କାରଣ ସେ ଆମମାନଙ୍କୁ ତାହାଙ୍କର ଅନୁଗ୍ରହ ଦ୍ୱାରା ଉଦ୍ଧାର କରି ଖ୍ରୀଷ୍ଟଙ୍କ ସହ ସଜୀବ କରାଇଛନ୍ତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି। ତେଣୁ ଜଣେ ଖ୍ରୀଷ୍ଟବିଶ୍ୱାସୀ ତାହାର ମୃତ୍ୟୁ ପରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରେ ନାହିଁ, ମାତ୍ର ସେ ଏହି ଜଗତରେ ଥାଉଁ ଥାଉଁ ଖ୍ରୀଷ୍ଟଙ୍କଠାରେ ସେହି ସ୍ୱର୍ଗୀୟ ଜୀବନରେ ପ୍ରବେଶ କରି ସ୍ୱର୍ଗୀୟ ସହଭାଗିତା ଲାଭ କରେ। ସେ ସେହି ସ୍ୱର୍ଗୀୟ ଶାନ୍ତି ଓ ଆନନ୍ଦକୁ ଏହି ଜଗତରେ ମଧ୍ୟ ଉପଭୋଗ କରେ ଓ ଏହି ଜଗତରୁ ବିଦାୟ ନେବା ପରେ ସେହି ସ୍ୱର୍ଗରେ ମଧ୍ୟ ସେହି ସହଭାଗିତା ଲାଭ କରେ। କିନ୍ତୁ ଏଠାରେ ମୁଁ ଆପଣଙ୍କୁ ଏକ ନିଗୁଢ଼ ବିଷୟ ସ୍ମରଣ କରାଇଦେବାକୁ ଚାହେଁ ଯେ ସେହି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରି ପୁରସ୍କାର ପ୍ରାପ୍ତ ହେବା ଓ ସେହି ରାଜ୍ୟର ଅଧିକାରୀ ହୋଇ ତହିଁର ବିଭବକୁ ଉପଭୋଗ କରିବା ତାହାର ଉତ୍ତମ ଜୀବନ ଉପରେ ନିର୍ଭର କରେ। ଆପଣ ଜାଣିଥିବେ ଯେ ଈଶ୍ୱର ତାହାଙ୍କର ଅସୀମ ଅନୁଗ୍ରହ ପ୍ରକାଶ କରି ଇସ୍ରାଏଲ ସନ୍ତାନଗଣକୁ ସେମାନଙ୍କର ପ୍ରତିଜ୍ଞାତ କିଡ଼ାନ୍ ଦେଶରେ ପ୍ରବେଶ କରାଇଥିଲେ ଓ ସେମାନଙ୍କୁ ତାହା ସେମାନଙ୍କର ଅଧିକାର ସ୍ୱରୂପେ ପ୍ରଦାନ କରିଥିଲେ। ମାତ୍ର ସେହି ଦେଶରେ ବାସ କରି ତହିଁର ଫଳ ଭୋଗ କରିବା ସେମାନଙ୍କର ବାଧ୍ୟତା ଉପରେ ନିର୍ଭର କରୁଥିଲା। ତେଣୁ ଆସୁ ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ସେହି ଅନନ୍ତ ବିଭବର ଭାଗିବା ପାଇଁ ଚେଷ୍ଟା କରୁ। ଅର୍ଥାତ୍ ଆମମାନେ ଯଦି ପୁରସ୍କାର ପାଇବା ପାଇଁ ଚାହୁଁ, ତାହେଲେ ଆମମାନଙ୍କୁ ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ତାଙ୍କର ବଶୀଭୂତ ହୋଇ ଜୀବନଯାପନ କରିବାକୁ ହେବ, ତାଙ୍କର ଇଚ୍ଛା ଓ ଅଭିମତକୁ ସଫଳ କରିବାକୁ ହେବ। ହଁ, ଆମମାନେ ଈଶ୍ୱରଙ୍କର ଅନୁଗ୍ରହ ଦ୍ୱାରା ଉଦ୍ଧାରପ୍ରାପ୍ତ ହେଉ, ମାତ୍ର ପୁରସ୍କାରର ଅଧିକାରୀ ହେବାକୁ ହେଲେ, ସେହି ସ୍ୱର୍ଗ ରାଜ୍ୟରେ ସ୍ଥାନ ଗ୍ରହଣ କରିବାକୁ ହେଲେ ଆମମାନଙ୍କୁ ଈଶ୍ୱରଙ୍କଠାରେ ବିଶ୍ୱାସ କରି, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ହେବ। ଯଦି ଆମମାନଙ୍କର ଜୀବନ ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ନୁହେଁ, ଆମମାନେ ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ତାଙ୍କର ବାଧ୍ୟ ହୋଇ ଜୀବନଯାପନ କରୁନାହୁଁ, ତାହେଲେ ଆମମାନେ କେବେ ହେଲେ ସେହି ପୁରସ୍କାରର ଅଧିକାରୀ ହୋଇପାରିବା ନାହିଁ। ପ୍ରିୟବନ୍ଧୁ, ଈଶ୍ୱର ଆମମାନଙ୍କ ଜୀବନରୁ ବାଧ୍ୟତା ଚାହାନ୍ତି ଆଉ ବିଶ୍ୱାସ ଚାହାନ୍ତି। ଆମମାନେ ବିଶ୍ୱାସ କରିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କର ବାଧ୍ୟ ହେବା ଉଚିତ, ତାହେଲେ ଆମମାନେ ଈଶ୍ୱରଙ୍କର ଆଶୀର୍ବାଦର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଆମମାନେ ସେହି ସ୍ୱର୍ଗୀୟ ବିଭବର ମଧ୍ୟ ଅଧିକାରୀ ହୋଇପାରିବା। ଆମମାନେ ଈଶ୍ୱରଙ୍କ ଦ୍ୱାରା ପୁରସ୍କୃତ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা, আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন odia.ttb@radio882.com তবে আজ বিদায় দিন্তু, নমস্কার।
Love you.